आकाशवाणी संबाद पढ़ुछंती सुचिस्मिता साहू। मुख्य संबाद, प्राकृतिक विपर्यय प्रभावित पांचटी राज्यकु 1555 कोटि टंकार अतिरिक्त सहायताकु केन्द्रर मंजूरी। स्वराज गठन, वीरत्व ओ न्याय प्रतिष्ठा दिगरे शिवाजीकर दूरदृष्टि थिला अनन्य, कहिले प्रधानमंत्री। पुणेठारे अनुष्ठित पदयात्रारे जोगदेले केन्द्र युव ओ क्रीडा मंत्री मनसुख मांडव्य। मुख्य निर्वाचन कमिशनर भावे दायित्व ग्रहण कले ज्ञानेश कुमार। दिल्लीर नूतन मुख्यमंत्रीको नाम घोषणा लागि आजि सन्ध्यारे बीजेपी विधायक दल बैठक। एवं आईसीसी चंपियन्स ट्रफी क्रिकेट प्रतियोगिता आजिठारु आरंभ, उद्घाटनी म्याचरे कराचीठारे पाकिस्तान ओ न्यूजीलैंड मध्यरे हेबो मुकाबिला। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ଗତ ଏକ ବର୍ଷ ମଧ୍ୟରେ ବନ୍ୟା, ଭୂସ୍କଳନ, ଘୂର୍ଣ୍ଣିଝଡ଼ ଯୋଗୁଁ ପ୍ରଭାବିତ ପାଞ୍ଚଟି ରାଜ୍ୟକୁ କେନ୍ଦ୍ରୀୟ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ପାଣ୍ଠି ଏନ୍ଡିଆର୍ଏଫ୍ରୁ 1555 କୋଟି ଟଙ୍କାରୁ ଅଧିକ ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ପାଇଁ 608 କୋଟି, ନାଗାଲାଣ୍ଡ ପାଇଁ 170 କୋଟିରୁ ଅଧିକ, ଓଡ଼ିଶା ସକାଶେ 255 କୋଟି, ତେଲେଙ୍ଗାନା ନିମନ୍ତେ 231 କୋଟି ଏବଂ ତ୍ରିପୁରା ଲାଗି 288 କୋଟିରୁ ଅଧିକ ଟଙ୍କାର ସହାୟତାକୁ ଅନୁମୋଦନ ମିଳିଛି। କେନ୍ଦ୍ର ଦ୍ୱାରା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଏସ୍ଡିଆର୍ଏଫ୍ ଅଧୀନରେ ଥିବା ପାଣ୍ଠିଠାରୁ ଏହି ଅତିରିକ୍ତ ଆର୍ଥିକ ସହାୟତା ସମ୍ପୂର୍ଣ୍ଣ ଅଲଗା। 2024-25 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର 27 ରାଜ୍ୟକୁ 18,322 କୋଟି ଟଙ୍କାରୁ ଅଧିକ ଏବଂ ଏନ୍ଡିଆର୍ଏଫ୍ରୁ 4,808 କୋଟିରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ମହାନ ମରାଠା ବୀର ଛତ୍ରପତି ଶିବାଜୀ ମହାରାଜଙ୍କର ଆଜି 395ତମ ଜୟନ୍ତୀ ପାଳନ କରାଯାଉଛି। ମହାରାଷ୍ଟ୍ର ପୁନେ ଜିଲ୍ଲାର ଶିବନେରୀ ଫୋର୍ଟ ନିକଟରେ ଜନ୍ମଲାଭ କରିଥିବା ଛତ୍ରପତି ଶିବାଜୀ ମୋଗଲ ଶାସନକୁ ପ୍ରତିହତ କରି ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ତାଙ୍କର ପ୍ରଗତିଶୀଳ ନେତୃତ୍ୱ, ସାମରିକ ଦକ୍ଷତା, ବୀରତ୍ୱ, ଜ୍ଞାନ ଏବଂ ସ୍ୱରାଜ ଲାଗି ନିରନ୍ତର ଉଦ୍ୟମ ସକାଶେ ପ୍ରଶଂସିତ ହୋଇଆସିଛନ୍ତି। ଛତ୍ରପତି ଶିବାଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସ୍ୱରାଜ ଗଠନ, ବୀରତ୍ୱ ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ଶିବାଜୀଙ୍କର ଦୂରଦୃଷ୍ଟି ଥିଲା ଅନନ୍ୟ। ସଶକ୍ତ, ଆତ୍ମନିର୍ଭରଶୀଳ, ଉନ୍ନତ ରାଷ୍ଟ୍ର ଗଠନ ଦିଗରେ ନାଗରିକଙ୍କ ପାଇଁ ଶିବାଜୀ ମହାରାଜ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛତ୍ରପତି ଶିବାଜୀଙ୍କ ଜୟନ୍ତୀ ଅବସରରେ ପୁଣେଠାରେ ଅନୁଷ୍ଠିତ ଏକ ପଦଯାତ୍ରାରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ପୁଣେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି ପଦଯାତ୍ରା ସରକାରୀ ଇଞ୍ଜିନିୟରିଂ ପଡ଼ିଆଠାରୁ ବାହାରି ଫର୍ଗୁସନ୍ କଲେଜ ଅଭିମୁଖେ ଯାଇଥିଲା। ଏହି ଅବସରରେ ଶ୍ରୀ ମାଣ୍ଡଭ୍ୟ କହିଛନ୍ତି ଯେ ହିଣ୍ଡାଭି ସ୍ୱରାଜ ଗଠନ ଦିଗରେ ଛତ୍ରପତି ଶିବାଜୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ମହିଳାଙ୍କୁ ସମ୍ମାନ ଦେବା ସହିତ ସୁଶାସନ ଆଣିବାରେ ଶିବାଜୀ ମହାରାଜ ଯେଉଁ ପଥ ପ୍ରଦର୍ଶନ କରିଥିଲେ ସେଥିରେ ଅନୁପ୍ରାଣିତ ହୋଇ ନରେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଦିଗରେ କାର୍ଯ୍ୟ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଶ୍ରୀ ଫଡ଼ନାଭିସ୍ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ଶିବାଜୀ ମହାରାଜଙ୍କ 12 ପ୍ରାଚୀରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଇବାକୁ ମନୋନୀତ କରିଥିଲେ। ଶିବାଜୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ଗଣତାନ୍ତ୍ରିକ ଆଦର୍ଶ, ମହିଳାଙ୍କ ପ୍ରତି ସମ୍ମାନ, ଯୁବବର୍ଗକୁ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟ ପ୍ରତି ଅନୁପ୍ରାଣିତ କରାଇବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖାଦେଇଛି। ନବନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ନୂଆଦିଲ୍ଲୀର ନିର୍ବାଚନ ସଦନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜ୍ଞାନେଶ କୁମାରଙ୍କୁ ଏହି ପଦବୀରେ ଉପସ୍ଥାପିତ କରାଯାଇଛି। ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ କୁମାର କହିଛନ୍ତି, ଦେଶ ନିର୍ମାଣ ଲାଗି ଭୋଟିଂ ହେଉଛି ପ୍ରଥମ ପାହାଚ ଏବଂ 18 ବର୍ଷ ଶେଷ କରିଥିବା ପ୍ରତ୍ୟେକ ନାଗରିକଙ୍କର ଭୋଟ୍ ଦେବାର ଅଧିକାର ରହିଛି। ଭାରତୀୟ ସମ୍ଭିଧାନର ନିୟମ ଅନୁଯାୟୀ ନିର୍ବାଚନ କମିଶନ ସର୍ବଦା ଭୋଟରଙ୍କ ହିତରେ କାର୍ଯ୍ୟ କରିଥାନ୍ତି। ଶ୍ରୀ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର ହେବା ପୂର୍ବରୁ ଗତବର୍ଷ ମାର୍ଚ୍ଚ 15 ତାରିଖରୁ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଅଷ୍ଟାଦଶ ଲୋକସଭା ଏବଂ ଜାମ୍ମୁ କାଶ୍ମୀର, ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି। 1988 ବ୍ୟାଚ୍ର କେରଳ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ କୁମାରଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବାରେ ଅନେକ ଅଭିଜ୍ଞତା ରହିଛି। ସେ ମଧ୍ୟ ସଂସଦୀୟ ବ୍ୟାପାର ଓ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଦିଲ୍ଲୀ ବିଜେପିର ବିଧାୟକ ଦଳ ବୈଠକ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ବିଜେପିର ନବନିର୍ବାଚିତ ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ବୈଠକରେ ଚୂଡ଼ାନ୍ତ ହେବାର ଆଶା କରାଯାଉଛି। ଆସନ୍ତାକାଲି ସକାଳେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସମେତ 20 ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି 48 ଆସନ ହାସଲ କରି ସରକାର ଗଢ଼ିବାକୁ ଯାଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କେନ୍ଦ୍ର ସରକାର ଗ୍ରାମୀଣ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ନୂତନ ଗତି ମିଳିପାରିଛି। ନୂଆଦିଲ୍ଲୀର ଆଫ୍ରିକୀୟ ଏସୀୟ ଗ୍ରାମୀଣ ବିକାଶ ସଂଗଠନ ଏଏଆର୍ଡିଓ କାର୍ଯ୍ୟକାରୀ ସମିତିର 77ତମ ଅଧିବେଶନକୁ ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଆଫ୍ରିକୀୟ ଏସୀୟ ଗ୍ରାମୀଣ ବିକାଶ ସଂଗଠନର ବହୁପକ୍ଷୀୟ ପ୍ଲାଟଫର୍ମ ମାଧ୍ୟମରେ ଭାରତ ଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଏବଂ ସଫଳ ନୀତି ଏବଂ କାର୍ଯ୍ୟକ୍ରମ ବିନିମୟ ଜାରି ରଖିବ ବୋଲି ଶ୍ରୀ ଚୌହାନ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ଏଏଆର୍ଡିଓକୁ ନିରନ୍ତର ସମର୍ଥନ ଏବଂ ସହାୟତା ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ, ଏମ୍ଜିଏନ୍ଆର୍ଜିଏ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ଏକ୍ ପେଡ଼୍ ମା କେ ନାମ ଅଭିଯାନ ଏବଂ ଲଖପତି ଦିଦି ଭଳି ଯୋଜନାଗୁଡ଼ିକ ଉପରେ ଆଲୋଚନା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ଭାରତ ଖାଦ୍ୟ ଉତ୍ପାଦନ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲା, କିନ୍ତୁ ବର୍ତ୍ତମାନ ଦେଶ ଖାଦ୍ୟ ଉତ୍ପାଦନରେ କେବଳ ସଶକ୍ତ ହୋଇନାହିଁ ବରଂ ଅନ୍ୟ ଦେଶକୁ ସାହାଯ୍ୟ ମଧ୍ୟ କରୁଛି। ସେ କହିଛନ୍ତି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ 10 କୋଟି ମହିଳାଙ୍କୁ 90 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନଙ୍କୁ 50,000 କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 1,25,00,000ରୁ ଅଧିକ ମହିଳା ଲଖପତି ଦିଦି ହୋଇପାରିଛନ୍ତି। ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ହେବାକୁ ଥିବା G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆସନ୍ତାକାଲିଠାରୁ ଦୁଇଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ବ୍ୟାପାର ଓ ସମବାୟ ମନ୍ତ୍ରୀ ରୋନାଲ୍ଡ ଲାମୋଲାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଜୟଶଙ୍କର ଏହି ଗସ୍ତ କରିବେ। G20 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଡକ୍ଟର ଜୟଶଙ୍କରଙ୍କ ଯୋଗଦାନ G20 ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବ। ଏଥିସହିତ ଏହି ଗୁରୁତ୍ୱପୂର୍ଣ୍ଣ ମଞ୍ଚରେ ଗ୍ଲୋବାଲ୍ ସାଉଥ୍ର ସ୍ୱରକୁ ଦୃଢ଼ୀଭୂତ କରିବାରେ ଡକ୍ଟର ଜୟଶଙ୍କରଙ୍କ ଯୋଗଦାନ ବିଶେଷ ସହାୟକ ହେବ। ଏହି ପୃଷ୍ଠଭୂମିରେ ସେ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ ଆଜି ଅପରାହ୍ନରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। କରାଚିଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ବାଂଲାଦେଶ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ। ପାକିସ୍ତାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବ। ଆସନ୍ତା ମାସ 9 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା 8 ଦଳକୁ 2 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଭାରତ ସହ ବାଂଲାଦେଶ, ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଗ୍ରୁପ୍ ଏରେ ସାମିଲ ହୋଇଥିବା ବେଳେ ଗ୍ରୁପ୍ ବିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ 5 ରାଜ୍ୟକୁ 1,555 କୋଟି ଟଙ୍କାର ଅତିରିକ୍ତ ସହାୟତାକୁ କେନ୍ଦ୍ରର ମଞ୍ଜୁରି। ସ୍ୱରାଜ ଗଠନ, ବୀରତ୍ୱ ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ଶିବାଜୀଙ୍କର ଦୂରଦୃଷ୍ଟି ଥିଲା ଅନନ୍ୟ, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଜ୍ଞାନେଶ କୁମାର। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ। ଉଦ୍ଘାଟନୀ ମ୍ୟାଚ୍ରେ କରାଚିଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।